ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ତୁମ ପବିତ୍ର ଜଳ ଢାଳି ଜଳ
କ୍ଷମା କର।
ମୋର କ୍ଷମା ମାଗିବାକୁ ପ୍ରଭୁଙ୍କର
କ୍ଷମା ମାଗିବାକୁ ପ୍ରଭୁଙ୍କର
ଅନୁତପ୍ତ ହୃଦୟ ନେଇ ଛୁଁଛି ତୁମ ପୟର ଛୁଁଛି ତୁମ ପୟର
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চালন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ଆପଣମାନଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ଆକ୍ରମଣ କରି ଆଗକୁ ବଢ଼ୁଅଛି, ସେହି ଆକ୍ରମଣରୁ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା ଆଉ ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପାପର ପ୍ରାୟଚିତ ନିମନ୍ତେ ସୁସମାଚାର ଭାଗ ଏକ। ପ୍ରିୟ ଶ୍ରୋତା, ମାଥିଓ 3 ପର୍ବରେ ଏହି ପ୍ରକାରେ ଲେଖାଯାଇଅଛି, ସେତେବେଳେ ଯୀଶୁ ଜହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲିକୁ ଜର୍ଦ୍ଦନକୁ ଆସିଲେ ବା ଗାଲିଲିରୁ ଜର୍ଦ୍ଦନକୁ ଆସିଲେ, କିନ୍ତୁ ଜହନ ତାହାଙ୍କୁ ନିବାରଣ କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋର ପ୍ରୟୋଜନ ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି? ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମ କର୍ମ ସାଧନ କରିବା ଆମମାନଙ୍କ ଉପଯୁକ୍ତ। ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ। ପଢ଼ନ୍ତୁ ମାଥ୍ୟୁ 3:13-15। କ'ଣ ପାଇଁ ଯୀଶୁ 30 ବର୍ଷ ବୟସରେ ବାପ୍ତିଜିତ ହେଲେ? ଏହି ବିଷୟରେ ଆମ୍ଭକୁ ଜାଣିବା ଓ ବୁଝିବାର ଆବଶ୍ୟକ ଅଟେ। ସକଳ ମାନବ ଜାତିକୁ ପାପରୁ ପରିତ୍ରାଣ ଦେବା ନିମନ୍ତେ ସେ ବାପ୍ତିଜିତ ହେଲେ। ସେ ସକଳ ଧର୍ମ କର୍ମ ସାଧନ କଲେ। ସକଳ ମାନବ ଜାତିକୁ ପାପରୁ ମୁକ୍ତ କରିବା ନିମନ୍ତେ ନିଷ୍କଳଙ୍କ ନିଶାପ ଯୀଶୁ ବାପ୍ତିଜିତ ଜହନଙ୍କ ଦ୍ୱାରା ବାପ୍ତିଜିତ ହେଲେ। ପ୍ରିୟସତା, ସେହି ପ୍ରକାରେ ସେ ଜଗତର ସକଳ ପାପରୁ ମନୁଷ୍ୟକୁ ଉଦ୍ଧାର କଲେ। ସେହି ପ୍ରକାରେ ସେ ଜଗତର ସକଳ ପାପକୁ ନେଲେ ଓ ସେହି ପାପର ପ୍ରାୟଚିତ ନିମନ୍ତେ ସେ ଆପଣାକୁ ଉତ୍ସର୍ଗ କରିଥିଲେ। ପାପରୁ ଉଦ୍ଧାର ପାଇବା ନିମନ୍ତେ ଆମକୁ ନିରାଟ ସତକୁ ଜାଣିବା ଓ ତହିଁରେ ବିଶ୍ୱାସ କରିବା ଆବଶ୍ୟକ। ତାହାଙ୍କ ପରିତ୍ରାଣରେ ବିଶ୍ୱାସ କରି ଉଦ୍ଧାର ପ୍ରାପ୍ତ ହେବା ଆମର ଦାୟିତ୍ୱ ଅଟେ। ପ୍ରିୟସତା, ଯୀଶୁଙ୍କ ବାପ୍ତିସ୍ମ ତାର୍ଯ୍ୟଙ୍କ କ'ଣ? ଏହା କ'ଣ? ପୁରାତନ ନିୟମର ବଳିର ମସ୍ତକରେ ହାତ ରଖିବାର ସମତୁଳ ଅଟେ? ପୁରାତନ ନିୟମରେ ମହାଯାଜକ ଆପଣାର ହାତ ପାପାର୍ଥକ ବଳି ଉପରେ ରକ୍ତ ଆଉ ସେହି ବଳି ଉପରେ ଆପଣା ହସ୍ତ ରଖି ସକଳ ଇସ୍ରାଏଲର ପାପକୁ ବଳିର ମସ୍ତକକୁ ଦେଇଥାଏ। ସେହି ପ୍ରକାରେ ନୂତନ ନିୟମରେ ଯୀଶୁ ବାପ୍ତିଜିତ ଜହନଙ୍କ ଦ୍ୱାରା ବାପ୍ତିଜିତ ହୋଇ ଆପଣା ଉପରେ ଜଗତର ସକଳ ପାପକୁ ନେଲେ ଓ ସେହି ପାପ ନିମନ୍ତେ ପ୍ରାୟଚିତ କଲେ। ସମଗ୍ର ମନୁଷ୍ୟମାନଙ୍କ ମଧ୍ୟରୁ ବାପ୍ତିଜିତ ଜହନ ସର୍ବଶ୍ରେଷ୍ଠ ଥିଲେ। ସିଏ ପରମେଶ୍ୱରଙ୍କ ଦ୍ୱାରା ଅଭିଷିକ୍ତ ଥିଲେ। ମନୁଷ୍ୟମାନଙ୍କ ପ୍ରତିନିଧି ତୁଲ୍ୟ ସକଳ ମାନବ ଜାତିର ମହାଯାଜକ ଯୀଶୁଙ୍କ ଉପରେ ଆପଣାର ହାତ ରଖିଲେ ଓ ଜଗତର ସକଳ ପାପ ତାହାଙ୍କ ମସ୍ତକରେ ଦେଲେ। ବାପ୍ତିଜିତର ତାପର୍ଯ୍ୟ ଏହି କି ଅନ୍ୟକୁ ଦେବା, କବରସ୍ଥ କରିବା ଓ ଧୈର୍ଯ୍ୟ କରିବା। ଆପଣ ଜାଣନ୍ତି କି ପ୍ରିୟସତା, ଯୀଶୁ ଏହି ଜଗତକୁ କ'ଣ ପାଇଁ ଆସିଥିଲେ ଓ ବାପ୍ତିଜିତ ଜହନଙ୍କ ଦ୍ୱାରା କ'ଣ ପାଇଁ ବାପ୍ତିଜିତ ହେଲେ? ଯୀଶୁଙ୍କ ବାପ୍ତିସ୍ମ ଅର୍ଥ ଜାଣି କ'ଣ ତୁମେ ଯୀଶୁଙ୍କ ଠାରେ ବିଶ୍ୱାସ କରୁଛ କି? ଯୀଶୁଙ୍କ ବାପ୍ତିସ୍ମ ଆମମାନଙ୍କ ସକଳ ପାପ, ଯାହାକି ଆମେ ଆମ ଜୀବନ ସାରା କରି ଆସିଅଛୁ, ସେହି ସକଳ ପାପକୁ ନେଇଯିବା ନିମନ୍ତେ ଆମମାନଙ୍କର ପାପ ପ୍ରାୟଚିତର ପ୍ରଥମ ସୁସମାଚାରକୁ ସଫଳ କରିବା ନିମନ୍ତେ ବାପ୍ତିଜିତ ଜହନଙ୍କ ଯୀଶୁଙ୍କୁ ବାପ୍ତିସ୍ମ ଦେଇଥିଲେ। ପଢ଼ନ୍ତୁ ମାଥ୍ୟୁ 3:13-17। ଯଦି ପଢ଼ିବେ, ଏଥିରେ ଏହି ପ୍ରକାରେ ଆରମ୍ଭ ହୁଏ, ସେତେବେଳେ ଏହା ଯୀଶୁଙ୍କ ବାପ୍ତିସ୍ମ ସମୟକୁ ଦର୍ଶାଏ, ଯେଉଁ ସମୟରେ ଜଗତର ସକଳ ପାପ ତାହାଙ୍କ ମସ୍ତକରେ ଦିଆଗଲା। ସେତେବେଳେ ଯୀଶୁ ସକଳ ମାନବ ଜାତିର ପାପକୁ ନେଇଗଲେ। 3 ବର୍ଷ ପରେ ସେହି ପାପ ନିମନ୍ତେ ସେ କୃଷରେ ଆପଣାର ଜୀବନ ଦେଲେ। ପୁଣି ତୃତୀୟ ଦିନରେ ସେ ପୁନରୁତ୍ଥିତ ହେଲେ। ଜଗତର ସକଳ ପାପକୁ ଧୋଇଦେବା ନିମନ୍ତେ ସେ ଥରେ ବାପ୍ତିଜିତ ହେଲେ ଓ ସେ ସମସ୍ତଙ୍କ ନିମନ୍ତେ ଥରେ କୃଷରେ ମରିଲେ ଓ ସମସ୍ତଙ୍କ ନିମନ୍ତେ ସେ ଥରେ କେ ମାତ୍ର ମୃତ୍ୟୁମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ। ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରି ପରିତ୍ରାଣ ପାଇବେ, ସେମାନଙ୍କ ନିମନ୍ତେ ସେ କେବଳ ଥରକେ ମାତ୍ର ଓ ଚିରଦିନ ନିମନ୍ତେ ସକଳ ପାପକୁ ନେଇଗଲେ। ପ୍ରିୟସୋତା, ଯୀଶୁଙ୍କୁ ବାପ୍ତିଜିତ ହେବାର ଆବଶ୍ୟକତା କ'ଣ ପାଇଁ? କ'ଣ ପାଇଁ ସେ ଆପଣା ମସ୍ତକରେ କଣ୍ଟାର ମୁକୁଟ ପିନ୍ଧିଥିଲେ ଓ ଜଣେ ସାଧାରଣ ଅପରାଧୀ ତୁଲ୍ୟ ପିଲାତଙ୍କ ରାଜ ଦରବାରର କ'ଣ ପାଇଁ ବିଚାରିତ ହେଲେ? କେଉଁ କାରଣରୁ ସେ କୃଷପୀତ ହେଲେ ଓ ରକ୍ତ ଝରାଇ ମୃତ୍ୟୁଭୋଗ କଲେ? ଉପରୋକ୍ତ ବିଷୟରେ କେବଳ ଏକମାତ୍ର କାରଣ ଏହିକି, ସେ ବାପ୍ତିସ୍ମ ସମୟରେ ସକଳ ଜଗତ ଓ ମୋର ପାପକୁ ଆପଣା ଉପରକୁ ନେଇଥିଲେ। ଆମ୍ଭମାନଙ୍କର ପାପ ନିମନ୍ତେ ତାହାଙ୍କ କୃଷରେ ଆପଣାର ଜୀବନ ଦେବାକୁ ପଡ଼ିଥିଲା। ପରମେଶ୍ୱରଙ୍କ ଦତ୍ତ ପରିତ୍ରାଣର ସୁସମାଚାରରେ ବିଶ୍ୱାସ କରି ଆମ୍ଭମାନଙ୍କୁ ତାହାଙ୍କଠାରେ ସୈନ୍ୟବାଦିତ ହେବା ଆବଶ୍ୟକ। ଯୀଶୁଙ୍କ ବାପ୍ତିସ୍ମ, ତାହାଙ୍କ କୃଷ ଓ ତାହାଙ୍କ ପୁନରୁତ୍ଥାନ ବିହୁନେ ଆମ୍ଭମାନଙ୍କ ବା ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ସମ୍ଭବ ନୁହେଁ। ଜଗତର ପାପକୁ ନେଇଯିବା ନିମନ୍ତେ ଯେତେବେଳେ ଯୀଶୁ ଜହନଙ୍କ ଦ୍ୱାରା ବାପ୍ତିସ୍ମିତ ହୋଇଥିଲେ, ସେ ଆମ୍ଭମାନଙ୍କ ପାପ ମଧ୍ୟ ନେଇଥିଲେ ଓ ଯେଉଁମାନେ ତାହାଙ୍କ ପରିତ୍ରାଣର ସୁସମାଚାରରେ ବିଶ୍ୱାସ କଲେ ସେମାନଙ୍କୁ ସେ ଉତ୍ତର ଦେଲେ କି ଉଦ୍ଧାର ହେଉଛନ୍ତି ଯୀଶୁଖ୍ରୀଷ୍ଟ, ଉଦ୍ଧାର ହେଉଛନ୍ତି ଯେମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି। ଜଗତରେ ଏହି ପ୍ରକାର ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି କି ଯୀଶୁ କେବଳ ସେ ପ୍ରଥମ ପାପକୁ ହିଁ ନେଇଗଲେ, କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା ଅଟେ। ପ୍ରିୟସୋତା, ବାଇବଲରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଅଛି ଯେ ଜହନଙ୍କ ଦ୍ୱାରା ବାପ୍ତିଜିତ ହୋଇ ଥରେକ ଓ ଚିରଦିନ ନିମନ୍ତେ ଯୀଶୁ ଜଗତର ପାପକୁ ନେଇଗଲେ। ଆମ୍ଭମାନଙ୍କର ସକଳ ପାପ ଧୋତ ହୋଇଛି। ଯୀଶୁ ଯେପରି ମାଥ୍ୟୁ 3:15 ଏହି ପ୍ରକାର କହନ୍ତି, ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କ ଉପଯୁକ୍ତ। ସକଳ ଧର୍ମକର୍ମର ଅର୍ଥ ସକଳ ପାପକୁ ଧୋଇଦେବା। ଯୀଶୁ କ'ଣ ଆମ୍ଭମାନଙ୍କର ଆଜୀବନର ପାପ ମଧ୍ୟ ଧୋଇଦେଇଛନ୍ତି କି? ହଁ, ସେ ଧୋଇଛନ୍ତି। ଲେବୀୟ ପୁସ୍ତକର ଲିଖିତ ଥିବା ମହାପରିତ୍ରାଣର ଦିନରେ ଯାଜକ ଓ ବଳି ବିଷୟରେ ଯାହା ଲେଖା ଅଛି ତାହା ଦେଖିବା, ଯେପରି ଆମେ ପାଉଅଛୁ ଲେବୀୟ ପୁସ୍ତକରେ। ଏହିପରି ଲେଖାଯାଇଅଛି ଲେବୀ 16:6-10, ଆଉ ହାରଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବସ୍ତ୍ର ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଚିତ କରିବ, ତହିଁ ସେହି ଦୁଇ ଛାଗ ନେଇ ସମାଗମ ତମ୍ବୁ ଦ୍ୱାରା ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ। ପୁଣି ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ, ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ। ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରଣତା ତାକୁ ନେଇ ପାପାର୍ଥ ବଳିଦାନ କରିବ। ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ, ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇପାରିବ, ଏଥିପାଇଁ ତାହା ନିମନ୍ତେ ପ୍ରାୟଚିତ କରିବା ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜୀଅନ୍ତା ଠିଆ କରିବ। ପ୍ରିୟସୋତା, ଏଠାରେ ହାରଣ ଦୁଇଟି ଛାଗ ସମାଗମ ତମ୍ବୁ ଦ୍ୱାରା ନିକଟକୁ ଇସ୍ରାଏଲର ବାର୍ଷିକ ପ୍ରାୟଚିତ ନିମନ୍ତେ ନେବେ। ଏହାପରେ ହାରଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ, ତହିଁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ। ଲୋକମାନଙ୍କର ପ୍ରତିଦିନର ପାପର ପ୍ରାୟଚିତ ନିମନ୍ତେ ସେମାନେ ପାପାର୍ଥିକ ବଳି ଦେଇ ସେମାନଙ୍କର ପାପର ପ୍ରାୟଚିତ ନିମନ୍ତେ ବଳି ଉପରେ ହାତ ରଖି ଆପଣାର ସକଳ ପାପକୁ ସ୍ୱୀକାର କରନ୍ତି, କିନ୍ତୁ ଇସ୍ରାଏଲର ବାର୍ଷିକ ପାପ ନିମନ୍ତେ ମହାଯାଜକ ସମଗ୍ର ଲୋକଙ୍କ ନିମନ୍ତେ ସେହି ବଳିର ମସ୍ତକରେ ହାତ ରଖି ସେମାନଙ୍କର ପାପକୁ ବଳି ମସ୍ତକରେ ସ୍ୱୀକାର କରିଥାଏ। ଏହି ସକଳ ବିଷୟ ସପ୍ତମ ମାସର ଦଶମ ଦିନରେ ହୋଇଥାଏ। ଯେପରି ଲେବୀୟ ଷୋହଳ 29-31 ଏହି ପ୍ରକାର ଲେଖାଯାଇଅଛି, ସପ୍ତମ ମାସରେ ଓ ସେହି ମାସର ଦଶମ ଦିନରେ ସ୍ୱଦେଶୀୟ ବା ତୁମମାନଙ୍କ ମଧ୍ୟରେ ପ୍ରଭାସୀ ବିଦେଶୀୟ ଲୋକ ହେଉ, ତୁମମାନଙ୍କ ବା ତୁମେମାନେ ଆପଣମାନଙ୍କ ପ୍ରାଣକୁ କ୍ଲେଶ ଦେବ ଓ କୌଣସି ପ୍ରକାର କର୍ମ କରିବ ନାହିଁ, କାରଣ ସେହି ଦିନରେ ତୁମମାନଙ୍କୁ ସୂଚୀ କରିବା ନିମନ୍ତେ ତୁମମାନଙ୍କ ପାଇଁ ପ୍ରାୟଚ୍ୟୁତ କରାଯିବ। ତୁମେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣାର ସକଳ ପାପରୁ ପରିସ୍ଫୁତ ହେବ, ତାହା ତୁମମାନଙ୍କ ପ୍ରତି ମହାବିଶ୍ରାମ ଦିଅ। ତୁମେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ, ଏହା ଅନନ୍ତକାଳୀନ ବିଧି। ଏହିପରି ଲେବୀୟ ଷୋହଳ 29-31 ଲେଖାଯାଇଛି। ପ୍ରିୟସୋତା, ଇସ୍ରାଏଲ ଲୋକମାନେ ସେମାନଙ୍କ ପ୍ରତିଦିନର ପାପର ପ୍ରାୟଚିତ ନିମନ୍ତେ ଏକ ପାପାର୍ଥିକ ବଳି ଆଣି ସେହି ବଳିର ମସ୍ତକରେ ଆପଣାର ହାତ ରଖି ସେମାନଙ୍କ ପାପ ସ୍ୱୀକାର କରୁଥିଲେ। ସଦାପ୍ରଭୁ, ମୁଁ ଏହିସବୁ ପାପ କରିଅଛି, ମୋତେ କ୍ଷମା କର ବୋଲି କହୁଥିଲେ। ଏହାପରେ ସେ ପାପାର୍ଥକ ବଳିର ଗୋଲା କାଟିଥାଏ, ପୁଣି ତାହାର ରକ୍ତ ନେଇ ଯାଜକକୁ ଦେଇଥାଏ ଓ ସେ ଯେ ପାପରୁ ମୁକ୍ତିପ୍ରାପ୍ତ ହୋଇଛି ସେହି ଭରସାରେ ସେ ଘରକୁ ଫେରିଯାଏ। ସେହି ପ୍ରକାରେ ପାପାର୍ଥକ ବଳି ସେହି ମନୁଷ୍ୟର ପାପକୁ ଆପଣାର ମସ୍ତକରେ ନେଇ ପାପୀର ସ୍ଥାନରେ ମରିଥାଏ। ପାପୀର ସ୍ଥାନରେ ସେହି ପାପାର୍ଥକ ବଳି ଆପଣାର ବଳି ଆପଣାର ଜୀବନ ଦେଲା। ପୁରାତନ ନିୟମରେ ପାପାର୍ଥକ ବଳି ଏକ ଛାଗ, ମେଷ, ଶାବକ, ଗବସ୍ତ କିମ୍ବା ଏକ ଷଣ୍ଢ ହୋଇଥାଏ। ସଦାପ୍ରଭୁ ତାହାଙ୍କର ମହାନ ଅନୁଗ୍ରହରୁ ମନୁଷ୍ୟମାନଙ୍କ ଜୀବନ ପରିବର୍ତ୍ତେ ଏକ ପଶୁର ଜୀବନକୁ ମାଗିଥିଲେ। ଏହି ପ୍ରକାରେ ପୁରାତନ ନିୟମରେ ପ୍ରାୟଚିତର ବଳି ଦ୍ୱାରା ଜଣେ ପାପୀ ତାହାର ପାପର ପ୍ରାୟଚିତ କରୁଥିଲେ। ହାତ ରଖିବା ଦ୍ୱାରା ପାପୀ ମନୁଷ୍ୟର ସକଳ ଅଧର୍ମ ସେହି ବଳି ଉପରକୁ ଯାଉଥିଲା ଓ ତାହାର ସେହି ରକ୍ତ ଦ୍ୱାରା ପାପୀ ମନୁଷ୍ୟର ପାପର ପ୍ରାୟଚିତ କରାଯାଉଥିଲା। ତଥାପି ଜଣେ ମନୁଷ୍ୟକୁ ପ୍ରତିଦିନ ପାପର ପ୍ରାୟଚିତ କରିବା ସମ୍ଭବପର ନଥିଲା। ସେଥି ନିମନ୍ତେ ପରମେଶ୍ୱର ମହାଯାଜଙ୍କୁ ଏହି ପାପର ପ୍ରାୟଚିତ ନିମନ୍ତେ ଦେଇଥିଲେ। ସେହି ପାପର ପ୍ରାୟଚିତ ମହାପରିତ୍ରାଣର ଦିନରେ ହେଉଥିଲା। ଏହି ପ୍ରକାରେ ସେହି ମହାପରିତ୍ରାଣର ଦିନରେ ମହାଯାଜଙ୍କ କାମ କ'ଣ ଥିଲା? ପ୍ରିୟସୋତା, ପ୍ରଥମେ ହାରଣ ମହାଯାଜକ ଆପଣାର ହାତ ସେହି ପାପାର୍ଥେ ବଳିର ମସ୍ତକରେ ରଖି ଲୋକମାନଙ୍କର ପାପକୁ ସ୍ୱୀକାର କଲେ। ସଦାପ୍ରଭୁ ଇସ୍ରାଏଲର ଲୋକମାନେ ଏହି ସମସ୍ତ ପାପ କରିଛନ୍ତି, ନରହତ୍ୟା, ବ୍ୟଭିଚାର, ଚୋରି, ମିଥ୍ୟା ସାକ୍ଷା ଓ ଈଶ୍ୱରୀୟ ନିନ୍ଦା କରିଛନ୍ତି। ଏହାପରେ ସେ ସେହି ପାପାର୍ଥ ବଳିର ଗୋଲାକୁ କାଟି ଥାଏ, ତାହାର ରକ୍ତ ନେଇ କରୁଣା ସିଂହାସନରେ 7 ସିଞ୍ଚିବ। ଏହିପରି ଆମେ ଲେବୀୟ ପୁସ୍ତକରେ ପାଉଅଛୁ। ପ୍ରିୟ ଶ୍ରୋତା, ମହାଯାଜକ ହିଁ ଇସ୍ରାଏଲର ସକଳ ପାପକୁ ପାପାର୍ଥେ ବଳିର ମସ୍ତକରେ ପାପକୁ ଦେବାର ଦାୟିତ୍ୱ ଥିଲା ଓ ସେହି ଇସ୍ରାଏଲର ବାର୍ଷିକ ପାପ ନିମନ୍ତେ ପ୍ରାୟଚିତର ଦାୟିତ୍ୱ ନେଇଥିଲା। ଈଶ୍ୱର ଧାର୍ମିକ ହୋଇଥିବାରୁ ସକଳ ମାନବ ଜାତିକୁ ସେମାନଙ୍କ ପାପରୁ ଉଦ୍ଧାର କରିବା ନିମନ୍ତେ ସେ ପାପାର୍ଥେ ବଳିକୁ ସେମାନଙ୍କର ପାପ ନିମନ୍ତେ ମରିବାକୁ ଅନୁମତି ଦେଇଥିଲେ। ବାସ୍ତବରେ ପରମେଶ୍ୱର ଅନୁଗ୍ରହକାରୀ ହୋଇଥିବାରୁ ସେ ପାପୀମାନଙ୍କ ସ୍ଥାନରେ ଏକ ବଳିର ଜୀବନରେ ସନ୍ତୁଷ୍ଟ ହୋଇଥିଲେ। ତାହାପରେ ମହାଯାଜକ କରୁଣା ସିଂହାସନର ପୂର୍ବ ଦିଗରେ ରକ୍ତ ସିଞ୍ଚନ କରୁଥିଲା ଓ ସେହି ମହାପରିତ୍ରାଣର ଦିନରେ ବିତି ଯାଉଥିବା ବର୍ଷର ସକଳ ପାପ ନିମନ୍ତେ ସେ ପ୍ରାୟଚିତର ବଳି ଦେଇଥିଲା। ଏହି ସମସ୍ତ ସପ୍ତମ ମାସର ଦଶମ ଦିନରେ ହୋଇଥିଲା। ପ୍ରିୟ ଶ୍ରୋତା, କେଡ଼େ ସୌନ୍ଦର୍ଯ୍ୟ ଭାବରେ ଆମ ପରମେଶ୍ୱର ଏକ କାର୍ଯ୍ୟ ଏକ ଯୋଜନା ପ୍ରସ୍ତୁତ କରିଥିଲେ ପୁରାତନ ସମୟରେ। ବର୍ତ୍ତମାନ ସେହି କାର୍ଯ୍ୟ ସଦାପ୍ରଭୁ ପରମେଶ୍ୱର କରି ଯାଇଛନ୍ତି। ସମସ୍ତଙ୍କ ପାପ ପାଇଁ ନିଜେ କୃଷରେ ହତ ହୋଇଛନ୍ତି। ସମସ୍ତଙ୍କ ଉଦ୍ଧାର ପାଇଁ ନିଜ ପ୍ରାଣ ସେ ଦେଇଅଛନ୍ତି। ପ୍ରିୟସତା, କ'ଣ ସେହି ପ୍ରେମକୁ, କ'ଣ ସେହି ବଳିଦାନକୁ ଆପଣ ବିଶ୍ୱାସ କରୁଛନ୍ତି କି? କ'ଣ ଆପଣ ଆପଣା ପାପ ସ୍ୱୀକାର କରିବାକୁ ଇଚ୍ଛା କରୁଛନ୍ତି କି? ଯେହେତୁ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ସେହି କୃଷରେ ମୃତ୍ୟୁ ହୋଇଛନ୍ତି, ଆଉ ତାହାଙ୍କ ମୃତ୍ୟୁ ଦ୍ୱାରା ଆମ ପାପ ସବୁ କ୍ଷମା ହୋଇଛି, ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ନିଜ ପାପ ସ୍ୱୀକାର କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।